ଦିଦି, ଏ କରୋନା କାଳରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ହଉଛି, ଭୋଟର ମାନଙ୍କ ପାଇଁ କି କି ସୁବିଧା ରହିଛି?
ସବୁ ସୁବିଧା ରହିଛି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିର୍ବାଚନ କମିଶନ ସ୍ୱତନ୍ତ୍ର ନିୟମ କରିଛନ୍ତି। ସମସ୍ତେ ମୁହଁରେ ପଟି ପିନ୍ଧିବେ, ବୁଥ ସମ୍ମୁଖରେ ଭୋଟରଙ୍କ ତାପମାତ୍ରା ମାପିବେ, ହାତ ସାନିଟାଇଜ କରିବେ, ଶେଷରେ ସମସ୍ତଙ୍କୁ ଗ୍ଲୋଭ୍ସ ପିନ୍ଧିବାକୁ ଦିଆଯିବ। 2 ଗଜ ବ୍ୟବଧାନରେ ସମସ୍ତେ ଲାଇନ କରିଯିବେ।
ଆଉ କରୋନାକୁ ନାହିଁ ତ ଡର, ମତଦାନ ଆମ ଅଧିକାର।
ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଚାରି।